ବ୍ୟାସକବି ଫକୀରମୋହନ ସେନାପତିଙ୍କ ରଚିତ ବହୁଚର୍ଚ୍ଚିତ ଉପନ୍ୟାସ ଛଅ ମାଣ ଆଠଗୁଣ୍ଠର ସପ୍ତମ ପରିଚ୍ଛେଦ। ଏହି ପରିଚ୍ଛେଦର ଶୀର୍ଷକ ହେଲା ବୁଢ଼ୀ ମଙ୍ଗଳା। ଯା ଦେବୀ ବୃକ୍ଷମୂଳେଷୁ ଶିଳାରୂପିଣ ସଂସ୍ଥିତା ନମସ୍ତସ୍ୟୈ 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 ନମୋ ନମଃ ମୂର୍ତ୍ତିକା ସ୍ୱଗଜାରୂଢ଼ା ବନ୍ଧ୍ୟାୟ ପୁତ୍ରଦାୟିନୀ ବାଡ଼ି ସଂହାରିଣୀ ଦେବୀ ନାରାୟଣୀ ନମସ୍ତୁତେ। ଅସୁର ଦୀଘିର ପଶ୍ଚିମ କୋଣ ଗାଁ ଭିତରୁ ଦୀଘିକୁ ଯିବା ବାଟର ଡାହାଣ ହାତ ପାଖରେ ଗୋଟାଏ ଭାରି ବରଗଛ ଅଛି। ଗଛ ମୂଳରେ ଚିହ୍ନ ନାହିଁ, 20-25 ଗୋଟା ଓର ପଡ଼ି ଡାଳଗୁଡ଼ିକ ପରସ୍ପର ଛନ୍ଦାଛନ୍ଦି ହୋଇ ଗଛଟି ପ୍ରାୟ 12-13 ଗୁଣ୍ଠା ଜାଗା ମାଡ଼ି ବସିଛି। ସାନ ସାନ ଡାଳ ଓ ପତ୍ରଗୁଡ଼ିକ ଏପରି ନିଘଞ୍ଚ ହୋଇଛି ଯେ ଖରା ତେଜ ମୂଳକୁ ବାଜେ ନାହିଁ। ଗଛଟି ବହୁ କାଳର, ପୁରୁଖା ଲୋକମାନେ କହନ୍ତି ଏଇଟି ସତ୍ୟଯୁଗର ଠାକୁରାଣୀ ଗଛ, ସେମାନେ ପିଲାକାଳରୁ ଦେଖି ଆସୁଛନ୍ତି। ଏହା ବଢ଼ିବାକୁ କି ଛିଡ଼ିବାକୁ ନାହିଁ। ଗଲା 7 ଅଙ୍କ ତୁଳା ମାସ ଉଆଁସ ଦିନ ଭାରି ଗୋଟାଏ ତୋଫାନ ହୋଇଥିଲା। ଗାଁର ସବୁ ସଜନା ଗଛ ଓ କଦଳୀ ଗଛ ଉପୁଡ଼ି ପଡ଼ିଥିଲା, ଏ ଗଛରୁ କିନ୍ତୁ ଗୋଟିଏ ପତ୍ର ଝଡ଼ିଲା ନାହିଁ, ଠାକୁରାଣୀଙ୍କ ମହିମା। ମଝିରେ 4 ଓର ଗଛ ପରି ଛିଡ଼ା ହୋଇଛି, ଯାହାର ମୂଳରେ ଗ୍ରାମଦେବତୀଙ୍କ ଆସ୍ଥାନ। ଠାକୁରାଣୀଙ୍କ ନାମ ବୁଢ଼ୀ ମଙ୍ଗଳା। ମଙ୍ଗଳାଙ୍କର 2.5 ଦେବୋତ୍ତର ଜମି ଅଛି, 12 8 ବିଶ୍ୱା ବିଜେ ଆସ୍ଥାନ ତଳି, ବାକି 2 ଜଳ ଜମି। ଦେଉରୀ ଭୋଗ କରେ ଆଉ ଠାକୁରାଣୀଙ୍କ ପୂଜା କରେ। ଗ୍ରାମରେ ବିଶେଷରେ ମାଇକିନିଆମାନଙ୍କ ମଧ୍ୟରେ ଦେଉରୀର ଭାରି ମହିମା। ଠାକୁରାଣୀ ସ୍ୱପ୍ନରେ ଦେଉରୀକୁ ଦେଖା ଦିଅନ୍ତି, ସବୁ କଥା କହନ୍ତି। କାହାରି ବାଡ଼ିରେ କଦଳୀଟାଏ, ବାଇଗଣଟାଏ, କଖାରୁଟାଏ ଫଳିଲେ ଆଗ ଫଳଟା ଠାକୁରାଣୀଙ୍କୁ ନଦେଲେ ସେ ଖାଏ ନାହିଁ। ମଣ୍ଡପଟି ପକ୍କା ତୟାରି, ମଝିରେ ଠାକୁରାଣୀଙ୍କ ନିଜ ମୂର୍ତ୍ତି। ମୂର୍ତ୍ତିଟି ଖୁବ୍ ବଡ଼, ଓଜନରେ 10-15 ଉଣା ହେବ ନାହିଁ। 2-4 ହଳଦୀ ବଟା ଶିଳ ମିଶିଲେ ଯେତେ ବଡ଼, ତହିଁରୁ ବଳି ପଡ଼ିବ। ଗୋଟାକ ଯାକ 4 ବହଳ ସିନ୍ଦୁର ଗୋଳା। ବଡ଼ ଠାକୁରାଣୀଙ୍କୁ ଛାଡ଼ି ଆଉ 4 ସାନ ମୂର୍ତ୍ତି ଅଛନ୍ତି। ମଣ୍ଡପ ଡାହାଣ ଭାଗର କିଛି ଦୂରରେ ଭଙ୍ଗା ଦଦରା ମାଟିର ହାତୀ ଘୋଡ଼ା ପଣେକି 2 ଜମା ହୋଇଅଛି। ଠାକୁରାଣୀଙ୍କୁ ମାଟିର ହାତୀ ବା ଘୋଡ଼ା ଚଢ଼ିବାକୁ ଦେଲେ ପିଲାମାନଙ୍କର ପୀଡ଼ା ଛାଡ଼ିଯାଏ। ବଡ଼ ବଡ଼ ଲୋକଙ୍କର ପୀଡ଼ା ଛାଡ଼ିବାର ମଧ୍ୟ ଦେଖାଉ ଶୁଣା ଅଛି। ସେଥିସକାଶେ ଠାକୁରାଣୀ ପାଗା କେବେ ଖାଲି ନଥାଏ, ଦେବୀଙ୍କର ପୂଜା ପ୍ରତିଦିନ ହୁଏ ନାହିଁ। ଶୁଖିଲା ପତ୍ର ଆଉ ଅଳିଆରେ ଢାଙ୍କି ହୋଇଥାନ୍ତି ଦେବୀ। ବିବାହ ପୁଆଣି ଘର, କାହାରି ପୁଅ ଝିଅର ବେରାମ ଆରାମ ହେଲେ କିମ୍ବା କାହାରି ମାନସିକ ଥିଲେ ପୂଜା ହୁଏ। ଗାଁରେ ବାଡ଼ି ପଡ଼ିଲେ ପୂଜାର ଧୁମ୍ ଲାଗିଯାଏ। କିରାଣୀମାନଙ୍କ ପରି ମାସକୁ ମାସ ଠାକୁରାଣୀଙ୍କର ଆୟ ନାହିଁ, ବିପଦ ପଡ଼ିଲେ ଡାକ୍ତର ଆଉ ଓକିଲଙ୍କ ଦୁଆର ପରି ଠାକୁରାଣୀଙ୍କ ଆସ୍ଥାନ ଚମକି ଉଠେ। ଗ୍ରାମର ଲୋକଙ୍କ ଭେଦା ପଇସାରେ ପୂଜା ଖର୍ଚ୍ଚ ଚଳେ। ଠାକୁରାଣୀ ଭାରି ପ୍ରତ୍ୟକ୍ଷ ଦେବତା, ଏହାଙ୍କ ଅନୁଗ୍ରହରୁ ଗ୍ରାମରେ ଆପଦ ବିପଦ ଘଟେ ନାହିଁ। କେବେ କେବେ ମାଉସୀ ବୁଢ଼ୀ ପ୍ରବଳ ହୋଇ ଗାଁରେ ପଶିଯାଏ, ମାତ୍ର ଭଲକରି ପୂଜା ଦେଲେ 150 ଜଣରୁ ବେଶୀ ନେଇପାରେ ନାହିଁ, ଛାଡ଼ି ପଳାଏ। ଆପଣ ସଭ୍ୟ ପାଠକ ଏକଥା ଶୁଣି ହସିବେ, ବିଜ୍ଞାନ ଶାସ୍ତ୍ର ଯୋଖି ଦେଇ କହିବେ ଆରେ ରୋଗ ହେଲେ ଔଷଧ ଖାଅ, ଠାକୁରାଣୀଙ୍କ ପୂଜା କ'ଣ? ଆଚ୍ଛା, ଆମମାନେ ପଚାରୁ ବଙ୍ଗଳା ଏକାଡେମିକ ଫିବର ଓ ବୋମ୍ବେ ବିଶେଷ ପୂଜା ପାଇବାର ଏହା ଗୋଟିଏ ବିଶେଷ କାରଣ ଅଟେ। କେଉଁ କେଉଁ ବା କେତେଜଣ ବନ୍ଧ୍ୟାଦେବୀଙ୍କ ବରରୁ ପୁତ୍ର ଲାଭ କରିଛନ୍ତି ସେଥିରେ ବିଶେଷ ଡାବ ଦେଇପାରିବୁ ନାହିଁ, ମାତ୍ର ଆମେମାନେ ନିର୍ମାଲ୍ୟ ଛୁଇଁ କହିପାରୁ। ଗ୍ରାମରେ ଯେଉଁ ସ୍ତ୍ରୀମାନେ ସନ୍ତାନବତୀ ହୋଇଛନ୍ତି, ପ୍ରଥମ ବିବାହ ସମୟରେ ସେମାନେ ବନ୍ଧ୍ୟା ଥିଲେ। ପୂର୍ବେ ବୋଲିଛୁ ଦୀଘିକୁ ଯିବା ପାଇଁ ଠାକୁରାଣୀଙ୍କ ଆଗରେ ଗୋଟେ ବାଟ ଅଛି, ଗ୍ରାମର ମାଇକିନିଆମାନେ ସେଇ ବାଟେ ଯିବା ଆସିବା କରନ୍ତି। ଗୋଟିଏ ସ୍ତ୍ରୀ, ବୟସ ଅନ୍ଦାଜ 30 ହେବ, ପ୍ରତିଦିନ ସ୍ନାନ କରି ଆସି କାଖରୁ ମାଠିଆଟି ଓହ୍ଲାଇ ଠାକୁରାଣୀଙ୍କ ଆଗରେ ଥୋଇଦିଏ। ପହରାରେ ଦେବୀଙ୍କ ଆଗଟି ପହରି ଦେଇ ମାଠିଆ ରୂପ ସେ ପାଣି ନେଇ ଠାକୁରାଣୀଙ୍କ ଗଛମୂଳେ ଦିଏ ଓ ଭୂଇଁରେ ମୁଣ୍ଡିଆ ମାରି ତୁନି ତୁନି କ'ଣ ଜଣାଏ। ପ୍ରତିଦିନ ସଞ୍ଜବେଳେ ଗୋଟିଏ ବଳିତା ଜାଳି ଆଣି ଠାକୁରାଣୀଙ୍କ ଆସ୍ଥାନରେ ସଞ୍ଜ ଦିଏ ଏବଂ କ'ଣ କ'ଣ ପ୍ରାର୍ଥନା କରେ। ଏପରି କରୁଥିବାର 6 ହେଲା ଲୋକମାନେ ଦେଖି ଆସୁଛନ୍ତି, ତାହା ମନର କଥା କେହି ଜାଣେ ନାହିଁ, କାରଣ ସ୍ତ୍ରୀ ଲୋକଟି ବଡ଼ ଲାଜକୋଳି, ସବୁବେଳେ ଓଢ଼ଣା ପକାଇଥାଏ, କାହାରି ସହିତ ମିଶେ ନାହିଁ, କାହାରି ସହିତ କଥା ବି ନାହିଁ। ଗ୍ରାମର ଗୋରୁ ଜଗା ପିଲାମାନେ ଖରାବେଳେ ପଡ଼ିଆରେ ଗୋରୁ ଛାଡ଼ିଦେଇ ଠାକୁରାଣୀଙ୍କ ନିକଟ ଗଛ ମୂଳରେ ଖେଳନ୍ତି। ହଠାତ୍ ଖେଳ ଛାଡ଼ି 5 ଧରି ସମସ୍ତେ ଘେରି ଛିଡ଼ା ହୋଇଗଲେ। ସେମାନଙ୍କ ଦେଖାଦେଖି ଗାଁର 10-15 ଜଣ ଲୋକ ମଧ୍ୟ ରୁଣ୍ଡ ହୋଇଗଲେଣି, କାଲି ତ ପୂଜା ହେଉନାହିଁ, ଠାକୁରାଣୀଙ୍କ ଠାରେ ପୂଜା ସରଞ୍ଜାମ କାହୁଁ ପଡ଼ିଲା? ମନ୍ଦାର ଫୁଲ, ଶତବର୍ଗର ଫୁଲର ମାଳ, ଖଇ, ଉଖୁଡ଼ା ଚାରିଆଡ଼େ ବୁଡ଼ି ହୋଇ ପଡ଼ିଛି। ଠାକୁରାଣୀଙ୍କ ଦେହରେ ତଟକା ହଳଦୀ ଲାଗିଛି। ଠାକୁରାଣୀ ପୂଜା ଗ୍ରାମ ମଧ୍ୟରେ ଗୋଟିଏ ବିଶେଷ ଘଟଣା। ଭେଦା ହୁଏ, ବାଇଦ ବାଜେ, ଗ୍ରାମର ସମସ୍ତେ ଦେଖିବାକୁ ଆସନ୍ତି। ପୂଜା ସନ୍ଧ୍ୟା ସମୟରେ ହୁଏ, ମାନସିକ ପୂଜା ମଧ୍ୟ ସେହିପରି ହୁଏ। କାହିଁ କାଲି ତ ବାଇଦ ବାଜି ନାହିଁ, ସଞ୍ଜବେଳେ ପୂଜା ବି ହୋଇନାହିଁ, ଏସବୁ କାହୁଁ ଆଇଲା? ଗୋଟାଏ ପିଲା ଡକା ପଡ଼ି କହିଲା, ଏଇଟା କ'ଣ, ଏଇଟା କ'ଣ? ସମସ୍ତେ ଧାଇଁ ଯାଇ ଦେଖିଲେ ଠାକୁରାଣୀଙ୍କ ପଛରେ ଭାରି ଗୋଟାଏ ବିଳ। ବିଳ ମୁହଁ ଠାକୁରାଣୀ ମଣ୍ଡପଠାରୁ ତିନି ହାତ ଦୂରରେ, ତାହାର ମୁହଁଟା ଖୁବ୍ ବଡ଼, ଜଣେ ମନୁଷ୍ୟ ଯାଇ ବସିପାରେ। ଗାଁଟା ଦେଖ, ଏ କଥା ମିଳିଗଲା, ଲୋକମାନେ ଦେଖିବାକୁ ଧାଇଁଲେ। ମଙ୍ଗରାଜ ମଧ୍ୟ ଶୁଣିପାରି ଧାଇଁ ଆସିଲେ। ନାନା କଥା ହୋଇ ଶେଷରେ ସ୍ଥିର ହେଲା, କୌଣସି ଭକ୍ତର କଷ୍ଟ ଫେଡ଼ିବା ନିମନ୍ତେ ଠାକୁରାଣୀ କାଲି ନିଶା ଭାବେ ରାତିରେ ବିଜ ହୋଇଥିଲେ, ବିଳଟା ତାଙ୍କ ବାଘ ଖୋଳି ପକେଇଛି। ମଙ୍ଗରାଜ କହିଲେ, ଏହି ବିଳ ମଧ୍ୟରେ ବର୍ତ୍ତମାନ ବାଘ ଥିବାର ଜଣାଯାଉଛି। ବାଘ ନାମ ଶୁଣି ସମସ୍ତେ ପଳାଇଲେ। ଶେଷରେ ମଙ୍ଗରାଜ ରାମା ମୁହଁକୁ ଚାହିଁ ଚାଲିଗଲେ। ବୋଧ କରୁ ଏହା କିଛି କାର୍ଯ୍ୟର ସାଙ୍କେତିକ ଚିହ୍ନ। ତହିଁ ଆର ଦିନ ଆଉ କେହି ବିଳ ଦେଖିଲେ ନାହିଁ। ଏହି କଥାଟା ଗ୍ରାମ ମଧ୍ୟରେ ଅନେକ ଦିନ ପର୍ଯ୍ୟନ୍ତ ଆଲୋଚନା ହେଲା। ଭୀମା ମା ଭଣ୍ଡାରୁଳି କହିଲା, ମୋର ବୟସ ସାତ ଗଣ୍ଡା କି ଦେଢ଼ପଣ କି ଚାରିପଣ ହେଲାଣି, ଗ୍ରାମରେ ଯେତେ ବୁଢ଼ା ଦେଖୁଛ, ମୁଁ ସମସ୍ତଙ୍କୁ ବିବାହ କରାଇଛି, ସମସ୍ତେ ମୋ ଆଗରେ ପିଲା। ମୁଁ ନିଜ ଆଖିରେ ଠାକୁରାଣୀଙ୍କୁ ଏଥରକୁ ଲଗାଇ ଚାରିଥର ଦେଖିଲିଣି। କାଲି ନିଶା ଭାବେ ରାତିରେ ବାହାରକୁ ଉଠିଥିଲି, ବୋହିରୁ ମଝିରୁ ଝୁଣା ଗନ୍ଧ ଆସିଲା, ଝମର ଝମର ଶୁଭିଲା, ଅନେଇଲି, ବାଘ ଉପରେ ବସି ଠାକୁରାଣୀ ବିଜେ ହେଉଛନ୍ତି। ବାପରେ ବାପ, ସେ ବାଘଟା କେତେ ବଡ଼, ମୁଁ କେତେ ବାଘ ଦେଖିଛି, ହେଲେ ଏତେ ବଡ଼ ବାଘ କାହିଁ ଦେଖିବାର ନାହିଁ। ତାର ଲମ୍ବଟା ସାତ କି ଆଠ ହାତ ହେବ, ମୁଣ୍ଡଟା ବଡ଼ ପଣ୍ଡା ମୁଣ୍ଡ ପରି ତ୍ରିପଣ୍ଡ କଳା। ବାଘଟା ମୋରକୁ ତରାଟି ଚାହିଁଲା, ମୁଁ ତ ଡରରେ ତାଟିକିଳି ପକେଇଲି। ଅଧରାତିରେ ଦାଣ୍ଡରେ ବାଘ ଚାଲିବା ଶବ୍ଦ ଶୁଣିଥିବାର ଆଉ ଚାରି ପାଞ୍ଚ ଜଣ ବୁଢ଼ା ମନୁଷ୍ୟ ମଧ୍ୟ ସାକ୍ଷୀ ଦେଲେ। ସକାଳେ ବାଘ ଖୋଜ ରାମା ତନ୍ତୀ ଦେଖିଥିବାର ଦୃଢ଼ ରୂପେ କହିଲା। ଠାକୁରାଣୀ ଆସିଥିବାର ନିସନ୍ଦେହରେ ସ୍ଥିର ହେଲା। ଏଥର ଅଷ୍ଟମ ପରିଚ୍ଛେଦ, ଶୀର୍ଷକ ହେଲା ଜମିଦାର ଶେଖ ଦିଲଦାର ମିଆଁ। ଶେଖ କେରାମତଲିଙ୍କ ଘର ଆରା ଜିଲ୍ଲାରେ ଥିଲା, ବର୍ତ୍ତମାନ ଜିଲ୍ଲା ମେଦିନପୁର। ଶେଖ କେରାମତଲିଙ୍କୁ ସମସ୍ତେ ଆଲମିଆ ବୋଲି ଡାକନ୍ତି, ଆମେମାନେ ମଧ୍ୟ ସେହି ନାମ ଲେଖିବୁ। ଆଲମିଆ ପ୍ରଥମେ ଘୋଡ଼ାର ସୌଦାଗର ଥିଲେ। ପଶ୍ଚିମ ହରିହର ଛତର ମେଳାରୁ ଘୋଡ଼ା କିଣି ବଙ୍ଗଳା ଓଡ଼ିଶାରେ ବିକ୍ରି କରିବା ତାଙ୍କର ବ୍ୟବସାୟ ଥିଲା। ମେଦିନପୁର ଜିଲ୍ଲାର ବଡ଼ ସାହେବଙ୍କୁ ଗୋଟାଏ ଘୋଡ଼ା ବିକିଥିଲେ। ସେ ଘୋଡ଼ାଟି ଭଲ ପଡ଼ିବାରୁ ସାହେବ ମୌସୁଫ ଭାରି ଖୁସି ହୋଇ ମିଆଁଙ୍କୁ ବ୍ୟବସାୟ ଓ ରୋଜଗାର ବିଷୟରେ ଅନେକ କଥା ମେହରବାନି କରି ପଚାରିଲେ ଏବଂ ସୌଦାଗରୀରୁ ବିଶେଷ ଲାଭ ନଥିବାର ଶୁଣି ତାଙ୍କୁ ଗୋଟିଏ ଚାକିରି ଦେବାକୁ ଇଚ୍ଛା କରି ସେ ଲେଖାପଢ଼ା ଜାଣନ୍ତି କି ନାହିଁ ପଚାରିଲେ। ମିଆଁ କହିଲେ, ହଜୁର ମୁଁ ପାର୍ସୀ ଜାଣେ, କାଗଜ କଲମ ଦିଅନ୍ତୁ, ମୋ ନାମ ପୁରା ଲେଖିଦେବି। ପୂର୍ବେ ପାର୍ସୀ ବିଦ୍ୟାର ଭାରି ଆଦର ଥିଲା, ଅଦାଲତର ଚଳିତ ବିଦ୍ୟା ଥିଲା ପାର୍ସୀ। ଭାରତର ଭାଗ୍ୟ ବିଧାତା ଏହିପରି ଲେଖନ ମୁନ ମାରିଛନ୍ତି, କାଲି ଥିଲା ପାର୍ସୀ, ଆଜି ହେଲା ଇଂରାଜୀ, ଏ ଉତ୍ତାରେ କ'ଣ ତାଙ୍କୁ ଜଣା। ମାତ୍ର ଏକଥା ନିଶ୍ଚିତ, ଦେବନାଗରୀ କପାଳ ପଥର ତଳେ। ଇଂରାଜୀ ପଣ୍ଡିତମାନେ କହନ୍ତି, ସଂସ୍କୃତ ହେଉଛି ମୃତ ଭାଷା, ଆମ୍ଭେମାନେ ସେ କଥାଟା ଆଉ ଟିକେ ସଫା କରି ବୋଲୁଛୁ, ଏହା ହେଲା ଦରମାଳ ଲୋକଙ୍କର ଭାଷା, ସେ କଥା ଥାଉ। ସାହେବ ମୌସୁଫଙ୍କ ମେହରବାନିରୁ ମିଆଁ ସାହେବ ଗୋଟିଏ ଚାକିରି ପାଇଲେ, ସେ ଚାକିରିର ନାମ ଗାରଗାଇ। ମିଆଁ ସାହେବ ନାନା ବିଘ୍ନରେ ଏବଂ ନିର୍ବିଘ୍ନରେ 30 ବର୍ଷ ପର୍ଯ୍ୟନ୍ତ ଚାକିରି କରି ଅନେକ ବିଷୟ ସମ୍ପତ୍ତି ଅର୍ଜନ କରିଯାଇଥିଲେ। ଘର, ବାଗ ବଗିଚା, ଘର ଆସବାବମାନ ଛାଡ଼ି ଜମିଦାରୀ ତାଲୁକ ଚାରିଗୋଟା। ପୂର୍ବେ ଓଡ଼ିଶା ଜମିଦାରୀ ସବୁ କଲିକତାରେ ନିଲାମ ହେଉଥିଲା। ମିଆଁ ଥରେ କଲିକତାକୁ ଗୋଟାଏ ଖୁଣି ମାମଲାରେ ଚଳାଣ ହୋଇଯାଇ ତାଲୁକେ ଫତେପୁର ସରଷଣ୍ଢ ନିଲାମରେ କିଣିଥିଲେ। ଆପଣଙ୍କ ମନରେ ଆମମାନଙ୍କ କଥା ପ୍ରତି ସନ୍ଦେହ ହୋଇପାରେ, ଥାନା ଦାରୋଗା ବର୍ତ୍ତମାନ ବେଙ୍ଗଲ ପୋଲିସରେ ଇନ୍ସପେକ୍ଟର ତ, ଏତେ ଟଙ୍କା କାହୁଁ ଅର୍ଜିଲା? ମାତ୍ର ଆପଣ ଆଖି ବୁଝି ପଢ଼ିଯାଆନ୍ତୁ, ଆମମାନଙ୍କ କଥାରେ ପଦେ ମିଛ ନାହିଁ, ନିର୍ମଳ ସତ। ଏକଥା ସମସ୍ତେ ଜାଣନ୍ତି, ଜଣେ ଦୀପଟି ଗୋବିନ୍ଦ ପଣ୍ଡା ବ୍ରାହ୍ମଣର ଗୋଟିଏ ମକଦ୍ଦମା ଡିଗ୍ରୀ କରିଦେବାରୁ ପଣ୍ଡେ କଲ୍ୟାଣ କରି କହିଥିଲେ, ଦୀପଟି ବାବୁ ତମେ ଦାରୋଗା ହୁଅ, ଆପଣା କଥାର ହାଲ ବୁଝିଲେ ଟି? ବୁଦ୍ଧିମାନ ଲୋକେ ଠାରରୁ ସବୁ କଥା ବୁଝିପାରନ୍ତି। କଲିକତାର ପ୍ରସିଦ୍ଧ ଧନୀ ମୋତିଶୀଳ ପ୍ରଥମେ ଖାଲି ବୋତଲ ବିକୁଥିଲେ। ଜଣେ ଶୁଣ୍ଢି ବିଳାପ କରି କହିଥିଲା, ମୋତିଶୀଳ ତୁଚ୍ଛା ବୋତଲ ବିକି କରୋଡ଼ପତି, ମୁଁ ପୁରା ବୋତଲ ବିକି କାଙ୍ଗାଳି। ଆମମାନଙ୍କର ଭୟ କୌଣସି ବିଏମ୍ ପାସିଆ ବାବୁ ଆଲିମିଆଙ୍କ କଥା ଶୁଣି ଶୁଣ୍ଢି ପରି ବିଳାପ କରିବେ। ହାଏ ହାଏ ମିଆଁ, ଓଲଟା କଲମରେ ତୁଚ୍ଛା ନାମଟା ଲେଖି ଜମାଦାର, ଆମେ ସଳଖ କଲମରେ ଲମ୍ବା ଲମ୍ବା ଏସେ ଲେଖି ଖାଇବାକୁ ପାଉନାହୁଁ। କଥାଟା କ'ଣ ବାବୁ ଜାଣନ୍ତି, ଭାଗ୍ୟମ୍ ଫଳତି ସର୍ବତ୍ର ନଚ ବିଦ୍ୟା ନଚ ପୌରୁଷମ୍। ଆଲିମିଆଙ୍କର ଗୋଟିଏ ମାତ୍ର ପୁତ୍ର, ନାମ ଶେଖ ଦିଲଦାର ମିଆଁ ଓରଫ ଛୋଟା ମିଆଁ। ପୁଅକୁ ଲାଏକ ଏବଂ ଇଲାମଦାର କରିବା ସକାଶେ ଦାରୋଗା ସାହେବଙ୍କର କିଛି ମାତ୍ର ଗଫଲେତି ନଥିଲା। ପାର୍ସି ପଢ଼ାଇବା ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଘରେ ଆଖୁନ୍ ନିଯୁକ୍ତ ଥିଲେ। ଛୋଟ ମିଆଁ 15 ବର୍ଷ ମଧ୍ୟରେ ପାରସ୍ୟ ଭାଷାର ବିଲକୁଲ ବର୍ଣ୍ଣମାଳା ଓ ବନାନ ଶିଖି ପକାଇଥିଲେ। ଛୋଟ ମିଆଁଙ୍କର 22 ବର୍ଷ ପୁରିଗଲାଣି। ଏତେବେଳେ ଆଖୁନ୍ଜୀ ଆଗରେ ବସି ଝୁଲି ଝୁଲି କିତାବ ପଢ଼ିଲେ ଲୋକ କ'ଣ ବୁଲିବେ, ପୁଣି ଦୋସ୍ତମାନେ ଆସି ଅକାରଣରେ ବସି ରହନ୍ତି। ସେମାନଙ୍କର କଷ୍ଟ ଦେଖି ମିଆଁଙ୍କର ବରଦାସ୍ତ ହେଉନଥିଲା। ବିଶେଷରେ ଆଖୁନ୍ଜୀ କେବେ କେବେ ବୋଲନ୍ତି, ନିଶା ଖାନା ସେ ଆଦମୀ ଜାନୁଆର ହୋ ଯାତା ହେ, ଏକଥା ନିହାତ ବେବରଦାସ୍ତ। ଦିନେ ଉପରଓଳି ଆଖୁନ୍ଜୀ ସାହେବ ଖାନା ଯାଇ ଚିତ ହୋଇ ଶୋଇଥିଲେ। କେଉଟମାନେ ଯେପରି ତାଗ କାଟିବା ସକାଶେ ଛଣପଟ ବିଡ଼ା ମେଲାଇ ଦେଇଥାନ୍ତି, ସେହିପରି ବିଡ଼ାଏ ପାଚିଲା ଦାଢ଼ି ମିଆଁଙ୍କ ବେକ ଏବଂ ଛାତିକୁ ଘୋଡ଼େଇ ପକାଇଥିଲା। ଗୋଟେ ଜଳନ୍ତା ଟିକିଆ ଦାଢ଼ି ମଝିରେ ପଡ଼ି ଫଡ଼ଫଡ଼ କରି ପୋଡ଼ି ଛାତିରେ ଲାଗିବାରୁ ଆଖୁଞ୍ଜି ଧଡ଼ପଡ଼ ହୋଇ ଉଠି ତୋବା ତୋବା କହି ଦାଢ଼ି ଝାଡ଼ିବାକୁ ଲାଗିଲେ। ଟିକିଆ ଖଣ୍ଡ ଭାଙ୍ଗି ନିଆଁ ଝୁଲ ସବୁ ଲୁଗାପଟା ଯାକ ବୁଣି ହୋଇ ପଡ଼ିଲା। ପାଚିଲା ଦାଢ଼ିଗୁଡ଼ାକ ଝରିବାଣ ପରି ଚାରିଆଡ଼େ ପଡ଼ୁଥାଏ। ଆ ମେରି ତୋବାରେ, ଆ ମେରି ତୋବାରେ କହି ମିଆଁ ଘର ଯାକ ଡିଆଁ ମାରି ନିଆଁ ଲିଭାଉଥାନ୍ତି। ଲଙ୍କା ପଡ଼ିଲା ବେଳେ ହନୁମାନ ମୁହଁରେ ନିଆଁ ଲାଗିବାରୁ କିପରି ଦିଶୁଥିଲା ମହର୍ଷି ବାଲ୍ମୀକି ସେ କଥା ଖୋଲାସା କରି ଲେଖିଯାଇନାହାନ୍ତି। ତେଣୁ ଆମେମାନେ ଉପମା ଛଳରେ ସେ କଥାଟା ଉଲ୍ଲେଖ କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ବିବେଚନା କରୁଛୁ। ସର୍ବନାଶ ସମତ୍ପର୍ଣ୍ଣେ ଅର୍ଦ୍ଧମ୍ ତ୍ୟଜତି ପଣ୍ଡିତାହା। ଆଖୁଞ୍ଜୀ ସାହେବ ଏହି ନୀତିଶାସ୍ତ୍ର ଅନୁସାରେ ଅଧାଅଧି ଦାଢ଼ି ଆୟତ୍ତପୂର୍ବକ ବିସ୍ମିଲ୍ଲା ବିସ୍ମିଲ୍ଲା କହି ସେଦିନ ରାତିରେ କବାଟ କିଳି ରହିଲେ। ତୈଆର ଦିନ ସକାଳଠାରୁ ତାଙ୍କୁ ଆଉ କେହି ମେଦିନପୁରରେ ଦେଖିନାହିଁ। ଆଲିମିଆଙ୍କ କାନରେ ଏକଥା ପଡ଼ିବାରୁ ସେ କହିଲେ, କୁଛ ପରବାଏ ନାହିଁ, ମେରି ଦିଲୁ ତ ଇଲମ୍ ହାସଲ କରିନେଇଛି, ମୁଁ କେବଳ ମୋର ନାମ ଲେଖି ଜାଣେ, ଏତେ ଦୌଲତ କମାଇଲି, ମେରି ଦିଲୁ ତ ବହୁତ ଶିଖିଲାଣି। ସେଦିନ ମୋ ଆଗରେ ଇମ୍ତାନ ଦେଲା, ଆପଣ ନାମ ଲେଖିଲା କଲିକତା ମେଦିନପୁର, ହାତୀ ଘୋଡ଼ା ବାଘ ବଗିଚା କେତେ କଥା ଲେଖିଲା। ବଡ଼ ସାହେବ ଖବର ପାଇଲେ ଏଇ ଲାଗି ତାକୁ ଦାରୋଗାଗିରି ଦେବେ, ମାତ୍ର ମୁଁ ଏକଥା ଲୁଚେଇଛି, ମୁଁ ଦିଲ୍ଲୀକୁ ଚାକିରି କରିବାକୁ ଦେବି ନାହିଁ, ସେ ପିଲା ଲୋକ ଏତେ ମେହନତ ଉଠେଇ ପାରିବ ନାହିଁ। ତାହା ବାଦେ ଆଲିମିଆ ଲଡ଼କାକୁ ପାଖରେ ବସାଇ ବିଷୟକର୍ମ ଚଳାଇବା ବିଷୟରେ ଅନେକ ଉପଦେଶ ଦେଲେ। ବିଶେଷରେ ଓଡ଼ିଶାର ଜମିଦାରୀ ବିଷୟରେ ବହୁତ ହୁସିଆରି ସକାଶେ ଉପଦେଶ ଦେଇ କହିଲେ, ଦେଖ ସେ ଦେଶରେ ଯେଉଁ ମହାନ୍ତିମାନେ ଅଛନ୍ତି ସେମାନେ ବଡ଼ ଚୋର, ମୁଁ ହିସାବ କିତାବରେ ଖୁବ୍ ମଜବୁତ ବୋଲି ମୋତେ ଠକେଇ ପାରନ୍ତି ନାହିଁ। ସେମାନଙ୍କ ଠକପଣିଆ ଶୁଣିବ, 1, 2, 3 ଆଉ 4 ଏଇ ଦୁନିଆର ହିସାବ, ମାତ୍ର ସେମାନଙ୍କର ହିସାବ କ'ଣ ଜାଣ, 1 ରେ 1, 1 2 କେ 2, 2 2 ରେ 4 ଦେଖ ଦେଖ 1, 2, 4 ହେଲା, ବିଚ୍ ପେ 3 କାହା ଗାୟା, ଏହି 3 ରୁପୟା ଚୋରି ଇତ୍ୟାଦି ଇତ୍ୟାଦି। ଜମିଦାର ବଂଶର ପରିଚୟ ନିମନ୍ତେ ଏତେ ଗୁଡ଼ା କଥା ଲେଖିବାକୁ ହେଲା, ମାତ୍ର ଏହାସବୁ ପୁରୁଣା କଥା। ଆଜକୁ 5 ବର୍ଷ ହେଲା ସେ କେରାମତ ଅଲି ଫୌତ ହୋଇଗଲେଣି। ଛୋଟା ମିଆଁ ଉରଫ ଶେଖ ଦିଲଦାର ବର୍ତ୍ତମାନ ଖୋଦ ମାଲିକ। ରାତି ଅନ୍ଦାଜ ଘଡ଼ିକ ଭିତରେ ଜମିଦାର ଶେଖ ଦିଲଦାର ମିଆଁ କଚେରୀ ଘରେ ବସିଛନ୍ତି। ଘରଟା କୋଠା, ସେପରି ଛୋଟିଆ ମୋଟିଆ କୋଠାରେ ନୁହେଁ, ଖୁବ୍ ଲମ୍ବା ଚଉଡ଼ା କୋଠା। ଘର ତଳେ ଗୋଟାଏ ବଡ଼ ସନ୍ତରଞ୍ଜି ବିଛା ହୋଇଛି, ସେଟା ବୋଧହୁଏ ବହୁତ ବଡ଼ ପୁରୁଣା। 10 କି 12 ଜାଗାରେ ତେଲ ଢଳା ଦାଗ, ଟିକିଆ ପୋଡ଼ା ଜାଗା 15 କି 20 ଧାଡ଼ି ଚିରା। ସେହି ସତରଞ୍ଜି ମଝିରେ କାନ୍ଥକୁ ଲଗାଇ ଏକ ବନାରସୀ ବିଛଣା, କାନ୍ଥକୁ ଭିଡ଼ି ବଡ଼ ବଡ଼ ଗୋଟାଏ ବନାରସୀ ତକିଆ, ଦୁଇ ପାଖରେ ଚକା ବୋଇତ କଖାରୁ ପରି ଦୁଇ ଗୋଟା ସାନ ବନାରସୀ ତକିଆ। ସେହି ବିଛଣାରେ ଖୋଦ ଜମିଦାର ଶେଖ ଦିଲଦାର ମିଆଁ ବସିଛନ୍ତି। ପୋଷାକ କିନ୍ଖାମ୍ ଢିଲା ପାଇଜାମା ସାଟିନ୍ ଚପକନ୍, ମୁଣ୍ଡରେ ବନାରସୀ ଟୋପି, କାନରେ ଅତର ତୁଳା କାଠି, ଆଗରେ ରୂପାର ଅତରଦାନ ଗୋଲାପଦାନ, ତା ପାଖରେ ଏକ ବଡ଼ 7-8 ନଳଯୁକ୍ତ ଗୁଡ଼ୁଗୁଡ଼ି ହୁକ୍କା, ହୁକା ଉପରେ ସାନ ଆଟିକା ପରି ଚିଲମ, ତହିଁ ଉପରେ ସର୍ପସ୍, ସେଥିରୁ ଚାରିକେରା ରୂପା ଶିକୁଳି ଝୁଲି ଆସି ମାଟି ସ୍ପର୍ଶ କରିଛି। ମହାଦେବଙ୍କଠାରେ ରୋଗୀ ଧାରଣା ଦେଲା ପରି ନଳଟା ମିଆଁଙ୍କ ପାଦ ସ୍ପର୍ଶ କରି ପଡ଼ିଛି। ଆଜି ତାହାର ଆଦର ନାହିଁ। ଚକ୍ରନେମି କ୍ରମେଣ ମନୁଷ୍ୟମାନଙ୍କ ପରି ଅଚେତନ ପଦାର୍ଥମାନଙ୍କର ମଧ୍ୟ ଭାଗ୍ୟର ପରିବର୍ତ୍ତନ ଦେଖାଯାଏ। ଘର କୋଣ ଓ ଏଣେତେଣେ ଛିଣ୍ଡା ଛାଞ୍ଚୁଣି, ଜଳପୂର୍ଣ୍ଣ ବଦନା, ଦୁଇ ଚାରିଟା ମଦତୀ ହୁକା, ଗୁଡ଼ାଖୁ ଗୁଲ, ମଦତ ଓ ଗଞ୍ଜେଇ ପାଉଁଶ, ପିଆଜ ଚୋପା, ଛେଳି ଲଣ୍ଡି, ଆବଶ୍ୟକ ଓ ବର୍ଜିତ ପଦାର୍ଥମାନ ପଡ଼ିଛି। ସବୁଠାରୁ ବେଶୀ ଭାଗ ପାନପିକ, ପାନସିଠା। ଆମେମାନେ ସ୍ୱକୀୟ ବୁଦ୍ଧିର ପ୍ରାଚୁର୍ଯ୍ୟରେ ବୁଝିଛୁ, ଏ ଘର ମଧ୍ୟରେ କେବେ କେବେ ଛାଞ୍ଚୁଣି ବୁଲେ, ନଇଲେ କୋଣରେ ଏତେ ଅଳିଆ କାଉଁ ଠୁଣା ହେଲା। ଘର ଉପର ଭଙ୍ଗା କାର୍ନିସ୍ମାନଙ୍କରେ ଓକିଲମାନେ ଯେପରି ଦର୍ପଣ ଆଲମାରିରେ ଅଇନା ପୋଥି ସଜାଡ଼ି ଦେଇ ତକିଆକୁ ଆଉଜି ଓ ମହକିଲକୁ ଚାହିଁ ବସିଥାନ୍ତି, ବୁଢ଼ିଆଣୀମାନେ ସେହିପରି ଜାଲ ଟାଙ୍ଗି ମଶାଟି ମାଛକୁ ଚାହିଁ ବସିଛନ୍ତି। କଡ଼ି ଫାଙ୍କମାନଙ୍କରେ ଘରଚଟିଆମାନଙ୍କର ମଜଲିସ୍, ସେହି ମଜଲିସ୍ରୁ ବେଳେବେଳେ ଯାହା କୁଟା କେରାଏ ଖଣ୍ଡିକା ଖସୁଅଛି। ତଳେ ମଜଲିସ୍ ଆଜି ନିସ୍ତବ୍ଧ। ମିଆଁ ସାହେବ ଗାଲରେ ହାତ ଦେଇ ଗୁମ୍ ଖାଇ ବସିଛନ୍ତି। ୱାଟରଲୁ ଯୁଦ୍ଧରେ ହାରି ନେପୋଲିଅନ ଏପରି ଭାବନାରେ ବସିପାରିନଥିଲେ, କାରଣ ସେଣ୍ଟ ହେଲେନା ପଠାଇବା ପାଇଁ ଇଂରେଜମାନେ ତାହାଙ୍କୁ ଧରପଗଡ଼ କରୁଥିଲେ। ଆଗରେ ସାତ ଜଣ ମୋସାହେବ ଭାବନାରେ ବସି ଢୋଳଉଛନ୍ତି। ଓସ୍ତାଦଜୀ ବକାଉଲ୍ଲା ଖାଁ ଦୁଇଗୋଡ଼ କୁଣ୍ଢାଇ ଦାଢ଼ିଟିକୁ ଆଣ୍ଠୁ ଉପରେ ନଦୀ ଦେଇ ବସିଛନ୍ତି। ପଠାଣ ଘର ତଲାକ ଦିଆ ମାଇକିନିଆଙ୍କ ପରି ତାନପୁରାଟା ଏବଂ ପଡ଼ିଆରେ ବାଇଜି ହାଣ୍ଡି ପରି ତବଲା ଦୁଇଟା ଗଡ଼ୁଛି। ଘରର ଗୋଟାଏ କୋଣରେ ଖିଜମତଦାର ଫତୁଆ ବାଁ ହାତରେ କ'ଣ ଗୋଟାଏ ପଦାର୍ଥ ରଖି ଡାଣ ହାତରେ ବୁଢ଼ା ଆଙ୍ଗୁଳିରେ ଚିପୁଛି, ବେଳେବେଳେ ମଝି ଆଙ୍ଗୁଳିରେ ବୁନ୍ଦା ବୁନ୍ଦା ପାଣି ପକାଉଛି। ମୁନ୍ସି ଜାହେର ବକ୍ସ ଖଣ୍ଡେ କାଗଜରେ ଲେଖା ଡାବ ଧରି ଦୀପଟି ଆଗରେ ଚୋର ଆସାମୀ ପରି ଛିଡ଼ା ହୋଇଛନ୍ତି। ମିଆଁ ସାହେବ ଆଖି ବୁଝି ଗୋଟିଏ ଦୀର୍ଘଶ୍ୱାସ ପକାଇ କହିଲେ, ହେବେ ଉପାୟ କ'ଣ, କ'ଣ କରାଯିବ? ମୁନ୍ସି ସାହେବ କହିଲେ, ବନ୍ଦେ ନୱାଜ, ମୁଁ ଦିନ ଯାକ ବୋଲିଲିଣି, କାହିଁ କିଛି ପଟିଲା ନାହିଁ। ମହାଜନ ରାମଦାସ କହିଲା, ତାହାର ତମସୁକ ବାବଦକୁ 20,000 ଓ ହାତ ଉଧାରି ବାବଦ 4,000 ଟଙ୍କା ବାକି ହେଲାଣି, ଆଉ କରଜ ଦେବାକୁ ନାରାଜ ହେଲା। ବଜାର ମୁଦି ଦୋକାନୀମାନଙ୍କର ପାଉଣା 4,000, ସେମାନେ ସଉଦା କାଳି ଦେଲେ ନାହିଁ। ମିଆଁ କହିଲେ, ବେକୁ କମ୍ବକ୍ ନାଲାୟକ, ବାପାଙ୍କ ଅମଳରୁ ରାମ ସରକାର 20 ବର୍ଷ ଚାକର ଥିଲା, ତାକୁ ବାହାର କରି ତୁମେ ଦୋସ୍ତ ଲାୟକ ମନୁଷ୍ୟ ବୋଲି ବ୍ୟବର୍ତ୍ତା କାମ ଦେଲି, ଗରଜ ଚଳାଇ ପାରୁନାହ? ମୁନ୍ସି ଜାହେର ବକ୍ସ କହିଲେ, ହଜୁର, ମୁଁ କିପରି ନାଲାୟକ ହେଲି? ରାମ ସରକାର କିଛି ଦରଜ କରଜ କରିପାରୁନଥିଲା, ମୁଁ 5 ବର୍ଷ ମଧ୍ୟରେ 25,000 ଆଣିଦେଲି। ମିଆଁ କହିଲେ, ସେ କଥା ଥାଉ, ଏବେ ଇଜ୍ଜତ କିପରି ରହିବ? ସମ୍ପତ୍ତି ଯାଉ, ମହତ ଥାଉ, ମହତ ଗଲେ ନ ମିଳେ ଆଉ। ମୁସାହାବମାନେ ଢୋଳାଉଥିଲେ, ଏକଥା ଶୁଣି ପାଟି କରି ଏକାବେଳେ କହିଲେ, ଅଲବତ୍ ଅଲବତ୍, ୱାଜିବ ୱାଜିବ। ମିଆଁ କହିଲେ, ଯାଅ, ଘର ଆସବାବ ହେଉ ବା ଜମିଦାରୀ ହେଉ, ବନ୍ଧକ ଦେଇ ଆଜିକାର ମଜଲିସ୍ର ବନ୍ଦୋବସ୍ତ କର। ଦେଖ ଜଲ୍ଦି, ରାତି ହେଇଗଲାଣି, ବେଶୀ ଟଙ୍କା ଦରକାର ନାହିଁ। ବାଇଜି ରୋଜସତୀ 100 ଟଙ୍କା ଓ ବାଇଜି ସାଙ୍ଗ ଲୋକ ଓ ଦୋସ୍ତମାନଙ୍କ ଖାନା ପଲାଓ ସକାଶେ 100 ଟଙ୍କା ବହୁତ ହେବ। ଦୋସ୍ତମାନେ କହିଲେ, ୱାଜି ୱାଜି, ବହୁତ ରୁପେୟାର ଦରକାର କ'ଣ? ଦୋସ୍ତ ହନୁମିହା କହିଲେ, ହଜୁର, ଏଇ ଯେ ଖେମଟାବାଲି ଖାତୁନ ଉନ୍ନିସା ଆସିଛନ୍ତି, ଇଏ ବହୁତ ଇଲମଦାର, କାଶ୍ମୀରର ଅୱଲ ନମ୍ବର 2, ଏହାଙ୍କର ଇଲମ ଓ ରାଗରାଗିଣୀର କସରତ ହଦରେ ହଦ। ସେ କି ଏ ଦେଶକୁ ପସନ୍ଦ କରନ୍ତି? କେବଳ ମୁସାଫିରି ସକାଶେ ଆସିଛନ୍ତି। ମୁର୍ଶିଦାବାଦର ନବାବ, ଲକ୍ଷ୍ନୌ ନବାବ, ରୋମ୍କା ବାଦଶାହ, ସୋମ୍କା ବାଦଶାହମାନେ ଏହାଙ୍କର ଗୀତ ଶୁଣିବାକୁ ଡାକି ପଠାନ୍ତି, ମାତ୍ର ବିବିଙ୍କର ଖାତର ରଦାରଦ, ହଜୁରଙ୍କ କେରାମତ ନେବା ଆମି ଦୁନିଆରେ ଜାହେର, ସେଥି ସକାଶେ ଆପେ ଆପେ ଆସି ଏଠାରେ ମଜଲିସ୍ କରିବାକୁ କହିଛି। ମଜଲିସ୍ ସାରା ଲୋକ ଏକାବେଳକେ କହିଲେ, ହଜୁରଙ୍କୁ ଦୁନିଆରେ କିଏ ନ ଜାଣେ? ହଜୁରଙ୍କ ଖାନା ପଲାଓ ଯେ ଦିନେ ଖାଇଛି, ଜିନ୍ଦଗି ଭର ସେ ୟାଦ କରୁଥିବ। ପିଆଦା ଶେଖ ଫଜୁ ସଲାମ କରି ଜଣାଇଲା, ହଜୁର, ଓଡ଼ିଶା ଜମିଦାରରୁ ଜଣେ ମହାଜନ ମୁଲାକାତ ସକାଶେ ଆସିଅଛି, ହୁକୁମ ହେଲା ତାକୁ ଆଣି ହାଜର କରାଓ। ଆଗନ୍ତୁକ ଉପସ୍ଥିତ ହୋଇ ଆଗରେ ନଗଦ 5 ଟଙ୍କା ନାରଜଣା ଥୋଇ ଭୂମିରେ ହାତ ଲଗାଇ 3 ଥର ସଲାମ କଲେ। ମଜଲିସ୍ ମଧ୍ୟରେ ଯେତେଜଣ ସଭ୍ୟ ବସିଥିଲେ ସମସ୍ତଙ୍କୁ ଏକ ଏକ ସଲାମ କଲେ। ଖିଜମତଦାର ମଧ୍ୟ ଛାଡ଼ିଗଲା ନାହିଁ। ମିଆଁ ହୁକୁମ କଲେ, ବହୁତ କଦରଦାନ ଆଦମୀ। ପାଲାବାଲା ପାଳିଆମାନେ ଏକ ସ୍ୱରରେ ଗୀତ ଧରିଲା ପରି ସମସ୍ତେ ପାଳି ଧରିଲେ। ବହୁତ କଦରଦାନ, ବହୁତ ହୁସିଆର ଆଦମୀ। ମିଆଁ ପଚାରିଲେ, ତୁମର ନାମ କ'ଣ?
ରାମଚନ୍ଦ୍ର ମଙ୍ଗରାଜ।
କ୍ୟା ରାମଚନ୍ଦ୍ର ମାମଲାବାଜ?
ନା ହଜୁର, ମଙ୍ଗରାଜ।
ଆଚ୍ଛା, ଓଇ ହୁଆ
ରାମଚନ୍ଦ୍ର ମଙ୍ଗୁରାଜ।
ମଙ୍ଗରାଜ ଜଣାଇଲେ, ମୁଁ ନିହାତି ଅଳ୍ପ କିଛି ଜିନିଷ ନଜର ଆଣିଛି, ହୁକୁମ ହେଲେ ହାଜର କରିବି।
ବହୁତ ଆଚ୍ଛା,
ଏନିଆସ। ଭେଟିରେ ଡାବ ତାଳପତ୍ର ଖଣ୍ଡିକରେ ଲେଖାଥିଲା, ପଢ଼ାଗଲା, ପାଞ୍ଚଟା ଓଳିଆରେ ସରୁ ଅରୁଆ ଚାଉଳ ଭରଣେ ଆଠ ନଉତି, ମୁଗ ଯାଇ ଦୁଇ ଓଳିଆରେ ବତିଶ ନଉତି, ହରଡ଼ ଯାଇ ଗୋଟେ ଓଳିଆରେ ଅଠର ନଉତି, ଘିଅ ଏକ ମାଠିଆକୁ ପଚିଶ ସେର, ବନ୍ତଳ କାଠିଆ କଦଳୀ ପାଞ୍ଚ କାନ୍ଦି, ପାଚିଲା କଦଳୀ ଦୁଇ କାନ୍ଦି, ଆଳୁ ଆଠ ବିସା।
ମିଆଁ ହୁକୁମ କଲେ, ବହୁତ ଆଚ୍ଛା,
ଚାଉଳ ପଲାଉ ଲାଇକ, ଘିଅ ମଧ୍ୟ ବହୁତ ଭଲ।
ମଙ୍ଗରାଜ କହିଲେ,
ହଜୁର, ଆମ ଦୁନିଆର ମାଲିକ ହଜୁରଙ୍କ ଦାନା ପନ୍ଦର ପୁରୁଷାଲା ଖାଇ ଆସୁଅଛୁ, ଏ ତ ସାମାନ୍ୟ ଜିନିଷ,
ମେହରବାନି ହେଲେ ପଲଉ ଚାଉଳ ଘିଅ ଡାଲି ବରାବର ହାଜର କରିବି।
ମିଆଁ, ଓ ମିଆଁ,
ମିଆଁ।
ଓସ୍ତାଦଜୀ ଭାରି ଖୁସିଟା ହୋଇ ତାନପୁରା କାନ ବାଁ ହାତରେ ମୋଡ଼ି ସୁର ଦେଇ ବସିଲେ,
ଗୁମ୍ ଗୁମ୍ ଗୁମ୍, ତାକ୍ ଦିନ୍ ତାକ୍ ଦିନ୍ ତାକ୍ ଦିନ୍
ଗୁମ୍, ତବଲା ବାଜି ଉଠିଲା।
ମିଆଁ ହୁକୁମ ଦେଲେ, ଜଲ୍ଦି ପଲାଉର ବନ୍ଦୋବସ୍ତ କର।
ଖ୍ରୀଷ୍ଟିଆନମାନେ କହନ୍ତି, ପୃଥିବୀର ଶେଷ ଦିନରେ ସ୍ୱର୍ଗର ଦୂତ ବଂଶୀ ବଜାଇଲେ ସମସ୍ତ ମୃତ ଲୋକ କବରରୁ ଉଠି ବସିବେ।
ମଜଲିସ୍ ଅବଶେଷରେ ମରିପଡ଼ିଥିଲା ମଙ୍ଗରାଜଙ୍କ ଟଙ୍କାର ଝଣଝଣ ଶବ୍ଦରେ ବଞ୍ଚି ଉଠିଲା।
ମିଆଁ ସାହେବ ନଳ ମୁହଁ ଦେଇ ଦୁଇ ଚାରି ଥର ଭଲକରି ଟାଣିଲେ,
କଳା ପର୍ବତରେ କୁହୁଡ଼ି ବୁଲିଲା ପରି ଦାଢ଼ି ସାରା ଧୂଆଁ ଖେଳିଗଲା।
ସରକାର କେନାଲ ଦ୍ୱାରା ଯେପରି ପରଗନା ପରଗନା କରି ମହାନଦୀର ଜଳ ବାଣ୍ଟିଛନ୍ତି, ନଳ ଯୋଗରେ ହୁକା ଭିତରେ ଜମା ଥିବା ଧୂଆଁ ସମସ୍ତଙ୍କ ମୁହଁକୁ ବାଣ୍ଟିଗଲା।
ମେଁ ମେଁ ପଲାଉ ସକାଶେ ଗୋଟାଏ ଖାସି ଅଣାଗଲା,
ମଜଲିସ୍ ଆଗରେ ଦର ଛିଣ୍ଡିଲା ଅଢ଼େଇ ଟଙ୍କା।
ମଙ୍ଗରାଜ ଚମକି ପଡ଼ି କହିଲେ,
କ'ଣ, ଏ ଛେଳିଟିର ଦାମ ଅଢ଼େଇ ଟଙ୍କା?
ବାପରେ ବାପ, କେତେ ଦାମ?
ମିଆଁ ପଚାରିଲେ, ତୁମ ଗ୍ରାମର ଦାମ କେତେ?
ଡାକ୍ତର ମଳୁ ପରୀକ୍ଷା କଲାପରି ଛେଳିର ଅଗ୍ର ପଶ୍ଚାତ ବାମ ଦକ୍ଷିଣ ଉତ୍ତମ ରୂପେ ପରୀକ୍ଷା ପୂର୍ବକ ମଙ୍ଗରାଜ କହିଲେ,
ଛେଳିଟାର ଦାମ କ'ଣ?
ଚାରି ପଇସା କି ଛଅ ପଇସା ହେବ।
ହୁକୁମ ହେଲେ, ପଲାଉ ସକାଶେ ଦଶ ଗଣ୍ଡା କି ପନ୍ଦର ଗଣ୍ଡା ପଠାଇପାରେ?
ହଜୁର, ଲୋକ ଚିହ୍ନି ଜମିଦାରରେ ଚାକର ରଖିନାହାନ୍ତି, ସେଥି ସକାଶେ ଏତେ ଟଙ୍କା ବର୍ବାଦ?
ଅଢ଼େଇ ଟଙ୍କା ଛେଳି?
ବାପରେ ବାପ।
ଏକଥା ଶୁଣି ମଜଲିସ୍ରେ ଯେ କିପରି ଆନନ୍ଦ କୋଳାହଳ ଉଠିଲା ତାହା ବର୍ଣ୍ଣନାତୀତ।
କ୍ଲାଇଭ୍ ସାହେବଙ୍କ ପଲାଶ ଯୁଦ୍ଧ ଜୟ ସମ୍ବାଦ ଶୁଣି ବିଲାତର ଡାଇରେକ୍ଟର ସଭା ନିଶ୍ଚୟ ଏତେଦୂର ଆନନ୍ଦିତ ହୋଇନଥିଲେ, କାରଣ ତେତେବେଳେ ଦିଲ୍ଲୀ ଦରବାର ଡର ସେମାନଙ୍କ ମନରୁ ଛାଡ଼ିନଥିଲା।
ଓସ୍ତାଦଜୀ ପୁରିଆ ରାଗିଣୀର ଆଳାପ କରିବାକୁ ଲାଗିଲେ,
ସମସ୍ତେ ଆନନ୍ଦରେ ଉନ୍ମତ୍ତ, ସମସ୍ତଙ୍କ ମୁହଁରୁ ହସ ଉଛୁଳି ପଡ଼ୁଛି, କେବଳ ମଙ୍ଗରାଜ ହାତ ଯୋଡ଼ି ମୁହଁ ଶୁଖାଇ ବସିଛନ୍ତି।
ଜାଲ ମଧ୍ୟରେ ବୁଣା ଚାଉଳ ଖାଇଲାବେଳେ ପକ୍ଷୀମାନଙ୍କର ଆନନ୍ଦ ବ୍ୟାଧ ତୁନି ହୋଇ ଦେଖୁଥାଏ।
ଆମେମାନେ ମଙ୍ଗରାଜଙ୍କ ମନର କଥା ଭଲ ରୂପେ ବୁଝିପାରୁ।
ସେ ବୋଧହୁଏ ଭାଳୁଥିଲେ,
ଆ ବାପ ଚଢ଼େଇ, ଆ କାଣ୍ଡିଆ ପାଖକୁ ଆ।
ଜଣେ ଚାକର ଧାଇଁ ଆସି ବାଇଜୀଙ୍କ ଆଗମନର ସମ୍ବାଦ ଦେଲା,
ଯା ସର୍ବନାଶ,
ଏ କଥାଟା କାହାରି ମନରେ ନାହିଁ,
ଓସ୍ତାଦଜୀ ପୁଷିଆର ଲୋକ,
ସେ କେବଳ ଏ କଥାଟାକୁ ମନେ ପକାଇଦେଲେ।
ବାଇଜୀଙ୍କୁ ଶହେ ଟଙ୍କା ନଜରାନା ଦେବାକୁ ହେବ।
ପୁନର୍ବାର ଭାବନା, ପୁନର୍ବାର ଆନ୍ଦୋଳନ,
ଭାରତବର୍ଷର ବ୍ୟୟ ସଂକଳନ ନିମନ୍ତେ ପାର୍ଲିଆମେଣ୍ଟରେ ବୋଧହୁଏ ଏହାଠାରୁ ଅଧିକ ଆନ୍ଦୋଳନ ହୋଇନଥାଏ,
କିଛି ସ୍ଥିର ହୋଇପାରିଲା ନାହିଁ,
ବେଳ ନାହିଁ,
ବେଳଉଣ୍ଡି। ମଙ୍ଗରାଜ ହାତ ଯୋଡ଼ି କହିଲେ,
ହଜୁର, ଗୋଲାମ ହାଜର ଥାଉ ଥାଉ ଏତେ ଚିନ୍ତା କି ସକାଶେ?
ପୁନର୍ବାର ପ୍ରଶଂସା,
ଧନ୍ୟବାଦ ସମସ୍ତଙ୍କ ମୁହଁରୁ ବାହାରି ମଙ୍ଗରାଜଙ୍କ କାନରେ ତାଳି ପଡ଼ିଲା।
ମିଆଁ ହୁକୁମ ଦେଲେ,
ଆଚ୍ଛା ମଙ୍ଗରାଜ, ତୁମେ ବର୍ତ୍ତମାନ ଯେଉଁ ଉପକାର କଲ ସେଥିର ଇନାମ ଅଲାହିଦା ପାଇବ, ଏ ସିବାଏ ଟଙ୍କାକୁ ସୁଧ ଚାରିଅଣ ହିସାବରେ ପାଇବ।
ମଙ୍ଗରାଜ କହିଲେ,
ରାମ 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 ହଜୁର,
ମୁଁ ପିଆଜ ଆଉ ବ୍ୟାଜ ଖାଏ ନାହିଁ।
ଓସ୍ତାଦଜୀ କହିଲେ,
କ'ଣ ବ୍ୟାଜ ଖାଏ ନାହିଁ?
ବହୁତ ଇମାନଦାର ଲୋକ,
କୋରାନରେ ଯେ ପଚିଶ ହାରାମ ବୟାନ ଅଛି, ବ୍ୟାଜ ତହିଁରୁ ଗୋଟାଏ।
ଇତିହାସ ଲେଖକ ବୋଲନ୍ତି, କ୍ଲାଇଭ ଦିଲ୍ଲୀ ବାଦଶାହଙ୍କ ପାଖରୁ ବଙ୍ଗଳାର ସୁବାଦରେ ନେଲାବେଳେ ଏତେ ଅଳ୍ପ ସମୟ ଲାଗିଥିଲା ଯେ ଗୋଟାଏ ଗଧ ବିକା କିଣାରେ ତାଠାରୁ ଅଧିକ ସମୟ ଦରକାର।
ତେବେ ଫତେପୁର ସରଷଣ୍ଢର ସର୍ବରାକାରୀ ଓ ସମସ୍ତ କ୍ଷମତା ପାଇବା ମଙ୍ଗରାଜଙ୍କ ପକ୍ଷରେ ବିଳମ୍ବ କ'ଣ?
ଏଇଠି ପରିସମାପ୍ତି ଘଟିଲା ଅଷ୍ଟମ ପରିଚ୍ଛେଦ।
ରହିଲୁ, ନମସ୍କାର।